ନମସ୍କାର ଶ୍ରୋତା ବନ୍ଧୁ, ଆସନ୍ତୁ ଶୁଣିବା ସମଧ୍ୱନିର ଗଳ୍ପ ପଡ଼କାଷ୍ଟ କାର୍ଯ୍ୟକ୍ରମ। ଏଥିରେ ଆମେ ଛୋଟ ଛୋଟ ଗଳ୍ପ ଶୁଣିବା ପାଇଁ ପାଇବା। ଆଜି ଆମକୁ ଗଳ୍ପ ଶୁଣାଉଛନ୍ତି ଅଞ୍ଜଳି ଆଚାର୍ଯ୍ୟ।
ନମସ୍କାର, ମୁଁ ଅଞ୍ଜଳି ଆଚାର୍ଯ୍ୟ। ମୋ ନିଜସ୍ୱ ଗଳ୍ପ ତୁଳାରାମ। ତୁଳାରାମ ଛୋଟ ପିଲାଟିଏ। ତୁଳାରାମକୁ ବର୍ଷେ ନ ପୁରୁଣୁ ମାଆର ଦେହାନ୍ତ ହେଲା। ପରିବାର କହିଲେ ବାପ ପୁଅ ଦୁହେଁ, ବାଉଁଶର ଘର ଖଣ୍ଡିଏ କରି ରହୁଛନ୍ତି। ଘରର ପଛପଟ ଅଗଣାକୁ ଅଳ୍ପ ବଡ଼ ଆକାରରେ ବାଡ଼ ଦିଆ ହୋଇଛି। ସେହି ବାଡ଼ ଭିତରେ 15-20 ଘୁଷୁରୀ ଅଛନ୍ତି। କାମକୁ ଗଲେ ବାପା ଏ ଘୁଷୁରୀମାନଙ୍କ ସହିତ ତୁଳାରାମକୁ ଛାଡ଼ି ଦେଇଯାଏ। ତୁଳାରାମର ଦୁର୍ବଳ ସ୍ୱାସ୍ଥ୍ୟ, ଛୋଟ ଛୋଟ ଆଖି, ଚେପ୍ଟା ମୁହଁ, ନାଲି ଘୁଷୁରୀର 8 ପିଲା। ଘୁଷୁରୀ ଶୋଇଛି, ପିଲାଗୁଡ଼ାକ ତାର ଅଠାରେ ଲାଗିଲା ଭଳି ମାଆର କ୍ଷୀର ଖାଉଛନ୍ତି। ମାଆ ଘୁଷୁରୀର ପିଠିକୁ ଲାଗି ତୁଳାରାମ ଶୋଇଛି। କଅଁଳିଆ ଖରା ପଡ଼ି ଦେହଗୁଡ଼ିକ ଚକ୍ ଚକ୍ କରୁଛି। ଘର ଭିତରୁ ବାପର ଡାକ ଶୁଭିଲା, ତୁଳାରାମ ଆ ଖାଇବୁ। ତୁଳାରାମକୁ ଶୁଣାଯାଉନି। ବାପା ଆସି ଦେଖିଲା ତୁଳାରାମ ଘୁଷୁରୀ ପିଠିରେ ଲାଗି ଶୋଇପଡ଼ିଛି। ତାକୁ କାନ୍ଧରେ ବସେଇ ବାପା ଘର ଭିତରକୁ ନେଲା। ତୁଳାରାମକୁ ଖୁଆଇ ଦେଲେ ସେ କାମକୁ ଯିବ, କାମକୁ ନଗଲେ ଖାଇବେ କ'ଣ। ତୁଳାରାମକୁ ଦିନସାରା ହିଁ ପଲପଲ ଘୁଷୁରୀମାନଙ୍କ ସହିତ ରହିବା ପାଇଁ ପଡ଼େ। ବାଡ଼ି ଖଣ୍ଡକରେ ଗୋଟିଏ 2 ଜାଗାରେ ସନ୍ତସନ୍ତିଆ ଆବର୍ଜନା ପଡ଼ିଛି, ସେଇଠି ଘୁଷୁରୀମାନେ ଘୁରି ବୁଲୁଥାନ୍ତି। ତୁଳାରାମ ମଧ୍ୟ ତାଙ୍କ ସହିତ ଥାଏ। ତୁଳାରାମ ହାତରେ ବାଡ଼ି ଖଣ୍ଡିଏ ଦେଇ ଯାଏ ତା ବାପା। କାମକୁ ଯିବାକୁ ପଡ଼ିବ, ଦୁର୍ଗମ ଅଞ୍ଚଳ, ପାହାଡ଼ିଆ ରାସ୍ତା, ନୂଆ ନୂଆ ଘରଗୁଡ଼ିକ ତିଆରି ହେଉଥାଏ। ଏଠି କାମ ମିଳେ ତ ଭଲ କଥା, ନହେଲେ 5 ଯିବାକୁ ପଡ଼ିବ। ଫେରୁ ଫେରୁ ସନ୍ଧ୍ୟା ହୋଇବିପାରେ। କଳା ମେଘ ସାଙ୍ଗକୁ ଝିପି ଝିପି ବର୍ଷା। ନୀତିଦିନିଆ କଥା ଏଇଟା ଅରୁଣାଚଳ ପାଇଁ। ଶୀତୁଆ ଶୀତୁଆ ଲାଗେ, ସୂର୍ଯ୍ୟ ସହଜରେ ଦେଖାଯାଆନ୍ତି ନାହିଁ। ପକ୍କା ଘର, ପୁଣି ଘରର ତଳଗୁଡ଼ିକ ଚପ୍ ଚପ୍ ଲାଗେ। ପାଦରେ ଯଦି ଚପଲ ନ ପିନ୍ଧିବ ଚାଲି ହୁଏ ନାହିଁ, କିନ୍ତୁ ଏଠିକାର ଲୋକଙ୍କ ଏମିତି ବର୍ଷାକୁ ଭୃକ୍ଷେପ ନାହିଁ। ସକାଳ ହେବା ମାତ୍ରେ ନିଜ ନିଜ କାମରେ ଲାଗିଯାଆନ୍ତି। ସକାଳ 4 ସୂର୍ଯ୍ୟ ଉଦୟ, 5 ନ ହେଉଣୁ ଅନ୍ଧାର ମାଡ଼ି ଆସେ। ସୂର୍ଯ୍ୟଙ୍କ ଖେଳ ଦେଖିଲେ ଏଠି ଆଶ୍ଚର୍ଯ୍ୟ ଲାଗେ। ଓଡ଼ିଶାରେ ଋତୁଗୁଡ଼ିକ କ୍ରମାନୁସାରେ ଆସିଥାନ୍ତି, ଚାଲିଯାଇଥାନ୍ତି, ଏଠି କିନ୍ତୁ ବର୍ଷ ସାରା ବର୍ଷା ଲାଗିଥାଏ। ଦିନର ନହେଲେ ରାତ୍ରିକାଳରେ ବର୍ଷା ହୁଏ, ତେଣୁ ଗଛଗୁଡ଼ିକ ସତେଜ ଲାଗନ୍ତି। ଏହି ବର୍ଷାକୁ ସାଙ୍ଗ କରି ଋତୁଗୁଡ଼ିକ ଆସିଥାନ୍ତି, ପୁଣି ଯାଆନ୍ତି। ସନ୍ତସନ୍ତିଆ ପାଗ ଯୋଗୁଁ ଆଇଁଷିଣିଆ ଗନ୍ଧ ଭାସି ଆସେ। ବର୍ଷା ଯୋଗୁଁ ଜୋକ ବଂଶ ବିସ୍ତାର ଘଟିଥାଏ। ମଣିଷ ଦେହରେ ଲାଗି ରକ୍ତ ଶୋଷିବା ଏମାନଙ୍କ କାମ। ଖାଲି ପାଦରେ ବାହାରକୁ ଗଲେ ନିଶ୍ଚୟ 1-2 ଲାଗିବେ କୋଡ଼ରେ। ସକାଳର ସୂର୍ଯ୍ୟ କିରଣ ସିଧା ଆସି ଆଖିରେ ପଡ଼ିଲା। ଝରକା ଗୁଡ଼ିକ କାଚର ଥିଲା, ତେଣୁ ସକାଳର ସୂର୍ଯ୍ୟ କିରଣ ଘର ଭିତରେ ଆସି ପଡ଼େ। ମୁହଁ ଧୋଇ ପଛପଟ ଝରକାରେ ଛିଡ଼ା ହୋଇ ମୁଁ ବାହାରକୁ ଦେଖିଲି। ସବୁଜ ଘାସ, ଗଛପତ୍ର ଦେଖି ମନ ଭରିଗଲା, ମନରେ ଶାନ୍ତି ଆସୁଛି। ହଠାତ୍ ଆଖି ପଡ଼ିଲା ସେଇ ଛୋଟ ପିଲାଟି ଖେଳୁଛି। ପାଖରେ ଘୁଷୁରୀ ପଳପଳ, ନାଲି କଳା ଧୂସର। ପିଲାଟି କାହା ଉପରେ ଚଢ଼ିଯାଉଛି ତ କାହା ବେକରେ ଝୁଲୁଛି। ଘୁଷୁରୀର ମୁହଁ ଉପରେ ମୁହଁ ରଖି ଗେଲ କରୁଛି। ଭଲ କରି ନିରୀକ୍ଷଣ କଲେ ଜଣାପଡ଼ୁଛି ବାଉଁଶର ଘର ଖଣ୍ଡିଏ ଅଛି ତଳୁଆ ଜାଗା, ତେଣୁ ଭଲରେ ଜଣାପଡ଼ୁନି। ଘୁଷୁରୀ ସାଙ୍ଗରେ ମଣିଷ ଛୁଆ ଦେଖି ଦେହ ଶୀତେଇ ଉଠୁଥିଲା। ଘୁଷୁରୀ ସାଙ୍ଗରେ ମଣିଷ ଛୁଆ ଦେଖି ଦେହ ଶୀତେଇ ଉଠୁଛି। ଏହି ବର୍ଷାଳିଆ ଜାଗାରେ ଯୋକମାନଙ୍କର ଭୋଜି ହେଉଥିବ ପ୍ରତିଦିନ। ଏମାନଙ୍କର ରକ୍ତ ପିଇ ପିଇ ମୋଟା ହେଉଥିବେ ଯୋକଗୁଡ଼ିକ। ଏଠିକାର ଜନଜାତି ନିଶ୍ଚୟ ବେଶୀ ପରିମାଣରେ ଘୁଷୁରୀ ମାଂସ ଖାଉଥିବେ, ତେଣୁ ଏତେ ଗୁଡ଼ିଏ ଘୁଷୁରୀ ଲୋକ ରଖିଛନ୍ତି। ଏଠି ଘଞ୍ଚ ଜଙ୍ଗଲ ଥିଲେ ବି ଗୋଟିଏ ବି ପକ୍ଷୀ ଦେଖାଯାଉନାହାନ୍ତି। ତୀର ଅନ୍ଦାଜରେ ଏମାନଙ୍କୁ ଜିତିବା କଷ୍ଟ। ସବୁ ମାଂସ ଖାଇଯାଉଛନ୍ତି ଭଳି ଲାଗେ। ବଜାରରେ ଦେଖିଥିଲି ଗାଈ ମାଂସ, ଘୁଷୁରୀ ମାଂସ, ମିଥୁନ, ମାଙ୍କଡ଼, ଝଡ଼ି ପୋକ ସବୁ ମିଳେ। ମାଂସ ଖିଆ ଲୋକ ସବୁ ପକ୍ଷୀଟାକୁ ବି ଛାଡ଼ୁନାହାନ୍ତି। ତୁଳାରାମର ବାପା ବଡ଼ ପାଟିରେ ତୁଳାରାମକୁ ଡାକୁଛି। ତୁଳାରାମ, ବାପାକୁ କୁଣ୍ଡେଇ ଧରୁଛି, ମା ତ ଦେଖାଯାଉନି। ମୋ ପୁଅକୁ ବର୍ଷେ ପୁରି ସାରିଥିଲା, ଖଣ୍ଡିଆ ଖଣ୍ଡିଆ ଶବ୍ଦ କହିବା ଆରମ୍ଭ କରୁଥିଲା। ଗୋଟିଏ କଥାକୁ ଚାରି ପାଞ୍ଚ ଥର କହିଲେ ଯାଇ ବୁଝୁଥିଲା। ବାପା, ମା, 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 ଦାଦା, ଦା, ଯିବି, ଭଲ। ଗଛ ଦେଖିଲେ ଚାରି ଥର ଦୋହରେଇବ, ଗ ଗ ଗ ମାନେ ଗଛ। ମୁଁ ବାରମ୍ବାର ଶିଖାଇବି, ଗଛ ଗଛ। ଗୋଡ଼କୁ ଦେଖାଇ କହିବ ପଲ ପଲ ମାନେ ଚପଲ ପିନ୍, ଯିବା ବାହାରକୁ ବୁଲି। ମୁଁ ସିନା ଅରକୁ ଶବ୍ଦ ଶିଖାଉଥିଲି, ତୁଲାରାମ ପାଇଁ କେହି ନଥିଲେ, ତା ମା ତ ନଥିଲା। ଏଇ ଭିତରେ ବର୍ଷେ ଗଡ଼ିଗଲାଣି, ତୁଳାରାମ ଏବେ ବି ଘୁଷୁରୀମାନଙ୍କ ସହିତ ରହୁଥିଲା। ମା ନଥିବାରୁ ତୁଳାରାମର ବାପା ତାର ସାମର୍ଥ୍ୟ ଅନୁଯାୟୀ ଯତ୍ନ ଭଲରେ ନେଉଥିଲା। ସକାଳେ ବାପା ଭାତ ଶାଗ ରାନ୍ଧି ଚକଟି ଦେଇ ତୁଳାରାମକୁ ଖାଇବାକୁ ଦେଉଥିଲା। ଘୁଷୁରୀମାନଙ୍କୁ ମଧ୍ୟ କିଛିଟା ଭାତ ଦେଉଥିଲା। କାରଣ ଘୁଷୁରୀ ସଂଖ୍ୟା ଯେତେ ବଢ଼ିବ, ତାଙ୍କ ଓଜନ ବଢ଼ିଲେ ତୁଳାରାମ ବାପାକୁ ଲାଭ। ଏସବୁ କାମ ଶେଷ କରି ସେ ଶ୍ରମିକ କାମ କରିବା ପାଇଁ ଘରୁ ବାହାରି ଯାଉଥିଲା। ତେଣୁ ତୁଳାରାମ କିଛି ଶବ୍ଦ ଶିଖିପାରୁନଥିଲା। ଶବ୍ଦ କହିବା ଭିତରେ ହୁ ହୁ, ଏ ଆ ଆ, ମାରେଗା, ଏତିକି ଶିଖିଥିଲା। ତା ମୁହଁକୁ ଦେଖିଲେ ଆଖି ମିଞ୍ଜି ମିଞ୍ଜି କରି ଉପରକୁ ଦେଖିବ, ଆଖି ମିଶାଇ କେବେ କଥା ହେବନି। ଦିନ ସାରା ଏ ପଶୁମାନଙ୍କ ସହିତ ରହିଲେ କ'ଣ ସେ ଶବ୍ଦ ଶିଖିପାରିବ? ଶବ୍ଦ ଯଦି ଶିଖୁନି କଥା କେମିତି ହେବ? ବାପା ସନ୍ଧ୍ୟାରେ ଫେରିଲେ ଘରେ ପୁଣି ରନ୍ଧା କାମ। ତୁଳାରାମର ବାପା ବୋଧେ ବଙ୍ଗଳାଦେଶୀ, ବଙ୍ଗଳା କଥା। ସେଥିରେ ପୁଣି ଅରୁଣାଚଳରେ ଯେଉଁ ଲୋକଗୁଡ଼ିକ ସହିତ ସିଏ ମିଶେ, ତାଙ୍କର ପ୍ରତ୍ୟେକ ଜନଜାତିକୁ ଅଲଗା ଅଲଗା ଭାଷା, ଯେମିତି ଆଦି ଜନଜାତିଙ୍କ ଆଦି ଭାଷା, ସେମିତି ନିଶି, ଆପାତାନି, ଗେଲଙ୍ଗ ଇତ୍ୟାଦି। ଏଠି ବାହାରେ ଆସାମିଜ ନହେଲେ ହିନ୍ଦୀ ଚଳେ, ଆଉ ସ୍କୁଲରେ ମିଡ଼ିୟମ୍ ଅଫ୍ ଇନ୍ଷ୍ଟ୍ରକ୍ସନ୍ ଇଂଲିଶ। ପିଲା କେଉଁ ଭାଷାରେ କଥା ହେବ? ଭାଷା କଥା ଛାଡ଼, ତୁଳାରାମର ବାପା ସିନା ଦିନସାରା ଖଟଣିରେ ଥକିଯାଇ ହାଣ୍ଡିଆ ନ ପିଇଲେ ନ ଚଳେ? ହାଣ୍ଡିଆକୁ ଏ ଅରୁଣାଚଳରେ ଆପଙ୍ଗ କହନ୍ତି। ଆପଙ୍ଗ ପିଇ ସାରି ଦମକିନା ଶୋଇପଡ଼ିବ। ତୁଳାରାମ ଘୁଷୁରୀକୁ ଭଲ ପାଉଥିଲା, ଦୌଡ଼ି ଦୌଡ଼ି ଆସି ଘୁଷୁରୀ ପିଠିରେ ଦମକିନା ପଡ଼ିବ, ମୁହଁ ସଙ୍ଗେ ମୁହଁ ଲଗାଇ ଗେଲ କରିବ। ଖେଳି ଖେଳି ଥକିଗଲେ ନାଲି ଘୁଷୁରୀ ମା ସହିତ ଚୁପକିନା ଶୋଇପଡ଼ିବ। ମୁଁ ଝରକାରେ ଅରୁକୁ ନେଇ ଦେଖାଏ। ମୁଁ କହେ, ଦେଖ ତୁଳାରାମ କ'ଣ କରୁଛି। ପୁଅ ଖୁସି ହୁଏ। ବେଳେବେଳେ ପୁଅ ମନକୁ କ'ଣ ଆସେ କି ଜାଣି, ସେ କହିବ, ମା ଭୋକ ଲାଗୁଛି। ପୁଣି ପଚାରିବ, ମା ତୁଳାରାମ ଏବେ କ'ଣ ଖାଇବ? ମୁଁ କଥାଟାଳି କହିବି, ତା ବାପା ଏବେ ଆସିବ, ତାକୁ ଦେବ। କିନ୍ତୁ ତୁଳାରାମ ଖାଇସାରି ସକାଳେ ଯେଉଁ ତାଜା ହୋଇ ଖେଳୁଥିବ, ଦିନ ଦୁଇପହରରେ ସେ ତାଜାପଣ ଆଉ ନଥିବ। ସେଇ ଘୁଷୁରୀ ପିଠିରେ ଆଉ ଯେ ହୋଇ ଶୋଇଥିବ। ଘୁଷୁରୀ ବି ଜାଣିଯାଇଛି ତୁଳାରାମ ତା ପିଲା ଭଳି। ଶର୍ମା ଆଉ ଗୋଟିଏ ଶ୍ରମିକ ପରିବାର ନେପାଳରୁ ଆସି ଅରୁଣାଚଳରେ ରହିଥିଲେ, ସେହି ବାଉଁଶର ଘର। ବାପା ମାଆଙ୍କ ସହିତ ବଢ଼ିଥିଲେ ବୋଲି ପିଲାମାନେ ଟିକେ ଚାଲାକ୍ ଥିଲେ, ମଣିଷ ସମାଜରେ ମିଶିକି ରହନ୍ତି ସେମାନେ। ତାଙ୍କ ପିଲାମାନେ ଆମ ପିଲାମାନଙ୍କ ସହିତ ସାଙ୍ଗ ହେବା ପାଇଁ ବି ସାହସ ରଖନ୍ତି। ଶର୍ମା ଶ୍ରମିକ କାମ କରେ, ତାର ପାଞ୍ଚଟା ପିଲା, ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାକ ଶ୍ରମିକ। ତାଙ୍କ ପିଲାମାନେ ଯେତିକି ଦରକାର ତାଠୁ ଚାଲା, ସବା ସାନଟାକୁ ସାନ ଭାଇ ଡାକନ୍ତି। ସାନ ଭାଇ ଆସି ମୋ ପୁଅ ଓରୁ ସାଙ୍ଗରେ ଖେଳେ, ଟେବୁଲର ତଳରେ ଘର କରିବେ, ବଗିଚାରୁ ଫୁଲ ଆଣି ଦୋକାନ କରିବେ ଇତ୍ୟାଦି। ସାନ ଭାଇ ପ୍ରତିଦିନ ଆସିବ, କିଛି ସମୟ ଗଲା ପରେ ଓରକୁ ପଚାରିବ, ବାବୁ ଆଜ କ୍ୟା ଖାୟା? ଉତ୍ତରରେ ଓରୁ କହିବ, ପରଟା ଖାୟା। ସାନ ଭାଇ ପୁଣି କହିବ, ତୁ ମୁଝେ ନେଇ ଦେଗା କ୍ୟା? ବାବୁ ତାପରେ ରୋଡ଼ି ଛାଡ଼ିବ, ମା ସାନ ଭାଇକୁ ପରଟା ଦେ। ପରଟା ଖାଇସାରି ସାନ ଭାଇ ଖେଳିବ, ତା ମା ପାଖରେ ଥାଉ ନ ଥାଉ କିଛି ଫରକ ପଡ଼େ ନା। ଦୂରରୁ ମୁଁ ଲକ୍ଷ୍ୟ ରଖିଛି ଏମାନେ କ'ଣ କରୁଛନ୍ତି। ସେମାନେ ପିମ୍ପୁଡ଼ି ମାରୁଥିଲେ। ପାଖକୁ ଯାଇ ମୁଁ କହିଲି, ଚିଟି ମାରରେ ନା ପାପ ଲଗେଗା। ସାନ ଭାଇ ସଙ୍ଗେ ସଙ୍ଗେ କହୁଛି, ହଁ ଆଣ୍ଟି ପାପ ଲଗେଗା, ତତ୍ତ ନେଇ ମାରେଙ୍ଗେ। ମୁଁ କହିସାରି ଘର ଭିତରକୁ ଯାଇ ଡାଇନିଂରେ ଝରକାରେ ଦେଖିଲି ସାନ ଭାଇ ପୁଣି ଓରକୁ କହୁଛି, ଦେଖାଓ ତୁମାର ହାତ ମେ ପାପ ଲଗା ହେ କ୍ୟା। ଓର ଦୁଇ ହାତକୁ ଓଲଟ ପାଲଟ କରି ଦେଖି କହୁଛି, ନେଇ ଲଗା ହେ। ମୋତେ ହସ ମାଡ଼ିଲା। ଏଡ଼େ ସରଳ ନିଷ୍ପାପ ଶିଶୁ ଏମାନେ, ପାପ ଅର୍ଥ କ'ଣ ଏମାନେ କ'ଣ ବୁଝିବେ? ବାପା ମା' ପିଲାମାନଙ୍କ ପାଖରେ ଥାଇକି ଏମିତି ଗୁଡ଼ାଏ ଶବ୍ଦ ଅଛି ବୁଝେଇବା କଷ୍ଟ। ହେ ଭଗବାନ, ତୁଳାରାମର କ'ଣ ହେବ ଆଗକୁ? ଆଗକୁ ତା ବାପା ଭଳି ମଜୁରୀ କରିବା ତା ପାଇଁ କଷ୍ଟ ହୋଇଯିବ। କୌଣସି କଥା ଯଦି ବୁଝି ନପାରିବ ତେବେ କ'ଣ ହେବ? ତା ବାପାର ବଳ ପାଉନଥିବ, ଯଦି କାହା ଘରେ କିଛି ସମୟ ଛାଡ଼ନ୍ତା। ବାଂଲାଦେଶୀଙ୍କ ଗରିବ କଥା କହିଲେ ନ ସରେ, ତାଙ୍କ ଦେଶରେ ଖାଇବା ନ ପାଇ ସେମାନେ ପଳାଇ ଆସୁଛନ୍ତି ଆସାମ ଅରୁଣାଚଳ ଭଳି ଜାଗାକୁ। ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ମନ ଶାନ୍ତି ଆସିବ କେଉଁଠୁ? ଅନ୍ୟ ସହିତ ମିଶିବା ପାଇଁ ତୁଳାରାମର ବାପା ଡରୁଥାଏ, କିନ୍ତୁ ଏପଟେ ଏହି ନେପାଳୀ ପରିବାରକୁ ଦାରିଦ୍ର୍ୟ କବଳିତ କରିପାରି ନାହିଁ, ତେଣୁ ସାନ ଭାଇ ବୁଦ୍ଧି ପ୍ରୟୋଗ କରି ମାଗିକି ଖାଇପାରୁଛି। ଦିନେ ଦୌଡ଼ି ଦୌଡ଼ି ଆସି ପୁଅ କହୁଛି, ମା ଆମେମାନେ ମଗେ ମଜୁମର ସନ୍ନ୍ୟାସୀମାନେ। ମୁଁ ପଚାରିଲି, ତୁମେ କ'ଣ କର, କ'ଣ କାମ କର ବାବୁ? ପୁଅ କହୁଛି, ଆମେ ଯୁଦ୍ଧ କରୁ। ଓ, ତାହେଲେ ତୁମେ ସୈନ୍ୟମାନେ? ତାକୁ ସନ୍ନ୍ୟାସୀ ନୁହେଁ ବାବୁ, ସୈନ୍ୟ କୁହନ୍ତି। ଆମେ ଜଙ୍ଗଲ ଯିବୁ, ବ୍ରିଜ ପାର କରିବୁ, ହାତୀ ବି ଥିବି, ଆମେ ଡରିବୁନି। ହଁ ହଁ, ଯା। ସୈନ୍ୟ ଓ ସନ୍ନ୍ୟାସୀ ଏସବୁ ଶବ୍ଦ କ'ଣ ତୁଳାରାମ କେବେ ଜାଣିବି ପାରିବ? ଏବେ ବି ସେ ଘୁଷୁରୀମାନଙ୍କ ସହିତ ଅଛି। ଦିନେ ମୁଁ ଫାଟି ପଡ଼ିଲି, ମନରେ ରାଗ ଆସିଲା, ଦେଖି ହେଉନାହିଁ, ସହି ହେଉନି, ଏଡ଼େ ବଡ଼ ପିଲାଟି ହେଲାଣି, କଥା କହିବନି, କିଛି ଜାଣିବନି। ତା ବାପା ତାକୁ ସ୍କୁଲରେ ହେଲେ ଛାଡ଼ନ୍ତା। ଦିନେ ତା ବାପା ସହିତ ରାସ୍ତାରେ ଦେଖାହେଲା। ସେ ମୁହଁମୋଡ଼ି ପଳାଇବାର ଅଭିପ୍ରାୟ କରୁଥିଲା, ମୁଁ କିନ୍ତୁ ତାକୁ ଡାକିଲି। ଡାକ ଶୁଣି ଖୁସି ହେଲା ଓ କହିଲି, ପିଲା ବଡ଼ ହେଲାଣି, ସ୍କୁଲରେ ଛାଡ଼, କଥା ଶିଖିବ, କଥା କହିବ, ବଡ଼ ଚାକିରି କରିବ। ତା ବାପା କହୁଛି, ମୋ ପୁଅ କ'ଣ ବାବୁ ହୋଇପାରିବ? ମୁଁ କହିଲି, କାହିଁକି ନୁହେଁ। ତା ବାପା ଖୁସିରେ ଆଗକୁ ବଢ଼ିଲା। ଦୁଇ ଦିନରେ ଶୁଣିବାକୁ ମିଳିଲା, ତୁଳାରାମର ବାପା ବରୁଆ ସାର୍ଙ୍କ ପାଖକୁ ଯାଇଛି। ବରୁଆ ସାର୍ ଜଣେ ଭଲ ଶିକ୍ଷକ, ସ୍କୁଲ ତାଙ୍କର ସବୁକିଛି, ସ୍କୁଲ ପାଇଁ ଜୀବନ ଦେବେ, ପିଲାମାନଙ୍କୁ ସେ ବହୁତ ଭଲ ପାଆନ୍ତି। ସକାଳ 5ଟାରୁ ପ୍ରି ପ୍ରାଇମେରୀ ପିଲାଙ୍କୁ ସ୍କୁଲକୁ ଆସିବା ପାଇଁ କହନ୍ତି, ସେଇଠୁ ତାଙ୍କ ଦିନ ଆରମ୍ଭ ହୁଏ, ଶେଷ ହୁଏ 6ଟାରେ। ସକାଳ 5ଟାରୁ 6ଟା ପ୍ରି ପ୍ରାଇମେରୀ ପିଲା ପଢ଼ିବେ, 6ଟାରୁ 9ଟାରୁ ସ୍କୁଲ, 4ଟା ପର୍ଯ୍ୟନ୍ତ, ପୁଣି 5ଟାରୁ 6ଟା ଆଡଲ୍ଟ ଏଜୁକେସନ୍। ବୟସ୍କ ଲୋକମାନେ ପାଠ ପଢ଼ିବେ, ମହିଳାମାନେ ଛୋଟ ପିଲାଙ୍କୁ ପିଠିରେ ବାନ୍ଧି ବରୁଆ ସାର୍ଙ୍କ ପାଖକୁ ପାଠ ପଢ଼ିବା ପାଇଁ ଯାଆନ୍ତି, ସମସ୍ତଙ୍କର ପ୍ରିୟ ସେ। ମୁଁ ଦିନେ ପଚାରିଲି, ଏତେ ଛୋଟ ପିଲାଙ୍କୁ ସକାଳ 5ଟାରୁ କାହିଁକି ଡାକନ୍ତି ସାର୍? ତାଙ୍କର ଉତ୍ତର ଥିଲା, ଇତନା ଛୋଟା ବେଚା ଶୁଭ ଶୁଭ କ୍ୟା ପଡ଼େଗା, ବିସ୍ତର ସେ ଉଟକି ତ ଆଏ, ମାନେ ବିଞ୍ଛଣାରୁ ଉଠିକି ତ ଆସୁ। ବରୁଆ ସାର୍ଙ୍କ ପାଖକୁ ଯାଇଛି ମାନେ ତୁଳାରାମ ଏବେ ନିଶ୍ଚେ ପାଠ ପଢ଼ିବ, ସାର୍ କେବେ ନିରାଶ କରିବେ ନାହିଁ। କିଛି ଦିନ ଗଲା ପରେ ଦେଖାଗଲା, ପୁରା ସ୍କୁଲଟା ହୋଇଚେ ହୋଇଯାଉଛି ତୁଳାରାମ ପାଇଁ। ତୁଳାରାମ ସ୍ଥିର ହୋଇ ବସିପାରୁନାହିଁ, ରଡ଼ି ଛାଡ଼ୁଛି। ବରୁଆ ସାର୍ ମନା କଲେ, କାହିଁକିନା ଅନ୍ୟ ପିଲାମାନଙ୍କୁ ଲେଖାଲେଖି ବି କରେଇ ହେଉନାହିଁ, ଜଣେ ପିଲା ପାଇଁ ଏତେ ଲୋକ ହଇରାଣ ହେଉଛନ୍ତି। ବରୁଆ ସାର୍ ତା ବାପାକୁ ଡାକି କହିଲେ, ୟାକୁ ନେଇ ନର୍ସରୀରେ ଦିଅ, ପ୍ରଥମେ ସ୍ଥିର ହୋଇ ବସିବା ଶିଖୁ, ଗୀତ ଗାଇବା ଶିଖୁ, ତାପରେ ଅକ୍ଷର ଶିଖେଇବା। ତୁଳାରାମର ବାପା ହତାଶ ହୋଇ କାନ୍ଧରେ ବସେଇ ନର୍ସରୀ ସ୍କୁଲକୁ ଆଣିଲା। ନର୍ସରୀ ସ୍କୁଲର ଶିକ୍ଷକମାନେ ଏହି ପିଲାଟାକୁ ଦେଖି ଚିନ୍ତା କଲେ, ରଖିବା ନା ନାହିଁ, କଥା ବୁଝିପାରୁନି, ପଢ଼ିବ କ'ଣ, ପୁଣି ସ୍ଥିର ହେଲା ଫେରେଇଦେବା କାହିଁକି, କିଛି ଦିନ ବସେଇବା, ନିଶ୍ଚେ କିଛିଟା ଶିଖେଇବା। ତୁଳାରାମ କିଛି ଦିନ ଡରି ଚୁପ୍ ହୋଇ ବସିଲା। ତାପରେ ଆରମ୍ଭ ହେଲା ତାର ବଦମାସି, ଖାଲି କହିବ, ଦିଦି ଦିଦି ବାହାରକୁ ଯିବି, ମାନେ ପରିସ୍ରା, ପରିସ୍ରା ଯିବା ବାହାନାରେ ଜୋକ ଗୋଟେ ଧରି ଆଣି କ୍ଲାସ୍ ରୁମ୍ରେ ପିଲାଙ୍କ ଦେହରେ ଛାଡ଼ିଦେବ, ତାପରେ ଦେଖ ତମାସା ପୁରା କ୍ଲାସ୍ ଡେଇଁବ, ଶିକ୍ଷକ ବୁଝିପାରିବେନି କ'ଣ ହେଉଛି। ଜଣାପଡ଼ିଲା ତୁଳାରାମ ଏ କାମ କରୁଛି। ବିରକ୍ତ ହୋଇ ନର୍ସରୀ ଶିକ୍ଷକମାନେ ତୁଳାରାମକୁ କହିଲେ, ତୁ ଆଉ ଟିକେ ବଡ଼ ହେଲେ ସ୍କୁଲ ଆସିବୁ, ଆଜି ତୋର ଛୁଟି, ଯା। ତୁଳାରାମ ହସି ହସି ଡେଇଁ ଡେଇଁ ପଳାଇଗଲା ସେଇ ପଲ ପଲ ଘୁଷୁରୀମାନଙ୍କ ପାଖକୁ। ତୁଳାରାମର ଆସିବା ଦେଖି ଘୁଷୁରୀ ପଳ ହାଉ ହାଉ ହୋଇ ଉଠିଲି। ସତେ ଯେମିତି ଲାଗିଲା କେତେ ଦିନର ସାଥୀ ପୁଣି ଫେରିଛି ତା ବସାକୁ। ତୁଳାରାମର ପାଠପଢ଼ା ସେଇଠି ରହିଲା। ମୋ ପୁଅ ବାବୁ ହେବ ତା ବାପାର ସ୍ୱପ୍ନ ଦେଖା ସେଇଠି ରହିଲା। ତା ଆର ଦିନ ପୁଣି ତା ବାପା ତୁଳାରାମକୁ ସେଇ ବାଡ଼ ଭିତରେ ଛାଡ଼ି କାମକୁ ଗଲା।